श्रीमद्भागवतम हरिशं सुमंगलमेव वा वैकुंठनामगणं मत्स्यसागरं विदो छ 2 14 तृतीय अध्याय द्वितीय अध्याय जो अजामिल उपाख्यान कह दौचे अजामिल उपाख्यान पंचम स्कंद 26 अध्याय 28 नरक विषय श्रीमद गोस्वामी कहले तेना परीक्षित महाराज କିନ୍ତୁ ସମସ୍ତେ ତ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି ତାହେଲେ ଏଇ କେମିତି ନର୍କରୁ ଏତେ କଷ୍ଟରୁ ଯେଉଁ ରହିଛନ୍ତି ଲୋକମାନେ ଏତେ କଷ୍ଟ ପାଇବେ ସେ କେମିତି ଉଦ୍ଧାର ପାଇବେ ଏକଥା ଚିନ୍ତା କରିବା ସମୟରେ ସେଇ ସମୟରେ ଏଇଟା କହୁଥିବାରୁ ତେଣୁ ସୁଭଦ୍ର ଗୋସ୍ୱାମୀ ଏଇ ଆମର ମହାତ୍ମା ଦ୍ୱାରା କେମିତି ଜଣେ ସମସ୍ତ ପାପରୁ ମୁକ୍ତ ହେଉଛି ସେ କଥା କହିବାକୁ ଯାଇକରି ଅଜାମିଳର ଉପାଖ୍ୟାନ କହୁଛନ୍ତି ତେଣୁ ଯେତେବେଳେ ଅଜାମିଳ 88 ବର୍ଷ ବୟସ ହୋଇଥିଲା ସେ ସମୟରେ ତାର ମୃତ୍ୟୁ ସମୟ ଆସିଗଲା ଏବଂ ସେ ସମୟରେ ସବୁ ଯେଉଁ 4-3 ଯମଦୂତ ଆସି ପହଞ୍ଚିଗଲେ 3 ଯମଦୂତ କାହିଁକି ଆସିଲେ ନା ଯେହେତୁ ଜଣେ 3 ପ୍ରକାରରେ ପାପ କାର୍ଯ୍ୟ କରୁଛନ୍ତି କାୟ ମନ ବାକ୍ୟ ଶରୀର ଦ୍ୱାରା ମନ ଦ୍ୱାରା ଏବଂ ବାକ୍ୟ ଦ୍ୱାରା ତେଣୁକରି 3 ଯମଦୂତ ଆସି ପହଞ୍ଚିଲେ ସେ ସମୟରେ ସେ ଭଗବାନଙ୍କର ନାମ ନେଇଛି ନିଜ ପୁଅ 5 ବର୍ଷର ବାଳକ ସଭା ସାନ ପୁଅ ସେ ପାଖରେ ଖେଳୁଥିଲା ତେଣୁ ତାକୁ ଡାକିଲା ନାରାୟଣ ବୋଲି ଡାକିଲା ନାରାୟଣଙ୍କର ଯେତେବେଳେ ପାଖ ଡାକି ଦେଇଛି ସେତେବେଳେ ଭଗବାନଙ୍କର ବିଷ୍ଣୁଙ୍କର 4 ଦୂତ ଆସି ପହଞ୍ଚିଯାଇଛି 4 ଅକ୍ଷର ପାଇଁ 4 ଦୂତ ବିଷ୍ଣୁ ଦୂତ ଆସି ପହଞ୍ଚିଯାଇଛି ତେଣୁ ବିଷ୍ଣୁ ଦୂତ ମାନେ ଯମଦୂତଙ୍କୁ ବନ୍ଦ କରିଦେଲେ ଯମଦୂତ ମାନେ ସବୁ ନେଇଯାଉଥିଲେ ତାର ଯେଉଁ ସୂକ୍ଷ୍ମ ଶରୀର ଅଛି ତାକୁ ପାଶ ପକେଇକିରି ବାନ୍ଧିକି ନେବା ପାଇଁ ବସିଥିଲେ ପାଶ ପକେଇ ଦେଇଥିଲେ କିନ୍ତୁ ବିଷ୍ଣୁ ଦେବାନ ତାକୁ ବନ୍ଦ କରିଦେଲେ କହିଲେ ନା ତୁମେ ନେଇପାରିବନି କାହିଁକି ନେଇପାରିବନି ନା ତୁମେ କିଏ ନା ସେ ଧର୍ମ ଆମର ଯେଉଁ ଧର୍ମଦୂତ ନା ଧର୍ମଦୂତ ମାନେ କହ ତ ଧର୍ମ କ'ଣ ଜାଣିଛ ତେଣୁ ସେ ଧର୍ମ କଥା କହିଲେ ବେଦରେ କେମିତି ବେଦ ଧର୍ମ ବିଷୟରେ କୁହାଯାଇଛି ବେଦ ହେଉଛି ଭଗବାନଙ୍କଠାରୁ ଆସିଛନ୍ତି ଏସବୁ କହିଲେ ତେଣୁ ଇଏ ଅଜାମିଳେ ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲା ସେଥିପାଇଁ ବର୍ତ୍ତମାନ ପ୍ରାୟଶ୍ଚିତ ପାଇଁ ତାର ପାପର ଫଳସ୍ୱରୂପ ତାକୁ ବିଭିନ୍ନ ପ୍ରକାର ଦଣ୍ଡ ଦିଆଯିବ ଯମରାଜ ଦେବେ ନା ତୁମେ ଧର୍ମଦୂତ ହେଇକରି ପ୍ରକୃତ ଧର୍ମ କ'ଣ ଜାଣିନ ଇଏ ଅଜାମିଳ ଯେତେ ପାପ କରିଥିଲେ ମଧ୍ୟ ସବୁକିଛି ପାପରୁ ମୁକ୍ତ ହେଇଯାଇଛି କାହିଁକି ନା ଯେହେତୁ ସେ ଭଗବାନ ନାରାୟଣଙ୍କର ନାମ ନେଇଛି ନାରାୟଣ ଯେଉଁ ନାମ ନେଇଛି ସେ ତ ଭଗବାନଙ୍କର ଉଦ୍ଦେଶ୍ୟରେ କରି ନାମ ନେଇନି ସେ ତ ନେଇଛି ପୁଅକୁ ଲକ୍ଷ୍ୟ କରି ତେଣୁ ବିଷ୍ଣୁ ଭୂତମାନେ ବର୍ତ୍ତମାନ କହୁଛନ୍ତି ଯେ ସାଙ୍କେତ୍ୟମ ପାରିହାସ୍ୟମ ସ୍ତୋଭଙ୍ଗଳନ ବା 4 ନାମାଭାଷ ସ୍ତର ଅଛି ନାମର ବିଭିନ୍ନ ପ୍ରକାର ସ୍ତର ଅଛି ଗୋଟେ ହେଉଛି ଅପରାଧ ଯୁକ୍ତ ନାମ ଅପରାଧ ସଚେତକ ନାମ ଅପରାଧ ମୁକ୍ତ ନାମ 3 ରହିଛି ତେଣୁ ନାମର ପୂର୍ବ ନାମର ଯେତେବେଳେ ଅପରାଧ ମୁକ୍ତ ହେବ ସେତେବେଳେ ସେଇଟା ନାମାଭାଷ ସ୍ତର ଆସିବ ନାମାଭାଷ ସ୍ତରରୁ ତା ଉପରେ ଶୁଦ୍ଧ ନାମ ଆସିବ ନାମାଭାଷ ସ୍ତରରେ 4 ରହିଛି ଗୋଟେ ହେଉଛି ସାଙ୍କେତ୍ୟ ଅଜାମିଳ ଯେଉଁ ଭଗବାନଙ୍କ ନାମ ନେଇଛି ସେ ନାମାଭାଷ ନେଇଛି ସେ ଯେଉଁ ପୁଅକୁ ସଙ୍କେତ କରିକି ନାମ ନେଇଛି ନାମାଭାଷ ନେଇଛି ତେଣୁ ସେ ହେଉଛି ନାମାଭାଷର ଫଳପ୍ରସପ୍ରାପ୍ତ ହେଉଛି ସାଙ୍କେତ୍ୟ ନାମାଭାଷ କହିଲେ ଯେମିତି ମାନଙ୍କର ବର୍ତ୍ତମାନ ଦିନ ହେବ ସୂର୍ଯ୍ୟ ଉଦୟ ହେଇନାହାନ୍ତି କିନ୍ତୁ ତଥାପି ଆକାଶ ଉଜ୍ଜଳ ହେଇଗଲାଣି ସୂର୍ଯ୍ୟ ଉଦୟ ହେଲେ ତ ନିଶ୍ଚିତରେ ଉଜ୍ଜଳ ହେବେ କିନ୍ତୁ ତା ପୂର୍ବରୁ ମଧ୍ୟ ଉଜ୍ଜଳ ହେଇଯାଉଛନ୍ତି ସେଇଭଳି ହେଇପାରେ ନାମାଭାଷ ସ୍ତର ତେଣୁ ଇଏ ଅଜାମିଳ ଯେଉଁ ଭଗବାନଙ୍କ ନାମ ନେଇଛି ସେ ହେଉଛି ନାମାଭାଷ ସ୍ତର ସାଙ୍କେତ୍ୟ ନାମାଭାଷ ତାପରେ ଆହୁରି ଅଛି 3 ପାରିହାସ ପରିହାସ କରିକି ମଧ୍ୟ ଥଟା ତମସା କରିକିରି ମଧ୍ୟ କେତେଜଣ ଭଗବାନଙ୍କ ନାମ ନେଉଛନ୍ତି ବିଶେଷ ଭାବରେ ପ୍ରଭୁପାଦ ମହାରାଜ କହନ୍ତି ଯେ ଆମର ଭକ୍ତମାନଙ୍କୁ ଦେଖିଲେ କେତେଜଣ ପରିହାସ ଏ ହରିକୃଷ୍ଣ ବାଲା ଆସିଗଲେ ସେଇଠି ମଧ୍ୟ ଭଗବାନଙ୍କର ନାମ ନେଲା ହରିକୃଷ୍ଣ ନାମ ନେଲେ ସେମାନେ ସ୍ତୋଭଂ ସ୍ତୋଭଂ କହିଲେ ଯେଉଁ ଡ୍ରାମା ଇତ୍ୟାଦି ନାଟକ ଇତ୍ୟାଦିରେ ଭଗବାନଙ୍କର ଯେ ନାରାୟଣ ହେଲେ ବା କିଏ ନାରଦ ମୁନି ହେଲେ ସେ ଭଗବାନଙ୍କ ନାମ ନେଉଛନ୍ତି ନାରାୟଣ ନାରାୟଣ ଏମିତି କହୁଛନ୍ତି ସେ ନାମବାସ ଫଳ ମଧ୍ୟ ସେ ପାଉଛନ୍ତି ଆଉ କେଉଁ ଜଣ ହେଳାରେ ମଧ୍ୟ
ଭଗବାନଙ୍କ ନାମ ବହୁତ କଷ୍ଟରେ ସେମାନେ ଭଗବାନଙ୍କ ନାମ ନିଅନ୍ତି ବେଳାରେ, ଏବଂ ସମସ୍ତେ ଚାରିଜଣ ଯାକ ବୈକୁଣ୍ଠ ନାମ ଗ୍ରହଣମ୍, ଭଗବାନଙ୍କର ନାମ ଯେହେତୁ ଗ୍ରହଣ କରିଥିବା ହେତୁ ଅଶେଷ ହବ ହରଂ ବିଧୁ, ଅଶେଷ ଅନେକ ପ୍ରକାର ଅପକାର୍ଯ୍ୟରୁ ସେମାନେ ହରଣ, ସେସବୁ ହରଣ କରିନେବେ ଭଗବାନଙ୍କର ନାମ ଭାଷ ଅଶେଷ ହବ ହରଂ ବିଧୁ। ବିଧୁ କହିଲେ ଏଇଟା ଜାଣ, ସମସ୍ତ ପାପକୁ ଦୂର କରିଦେବ। ତାପରେ ତେଣୁ ଯମଦୂତ ମାନେ ସେଠୁ ଫେରିଗଲେ, ଫେରିକିରି ଧର୍ମରାଜ କହୁଛନ୍ତି ଯେ ଆମେ ଏମିତି ଯାଇଥିଲୁ ଆପଣଙ୍କର କରିବା ପାଇଁ କାର୍ଯ୍ୟ କରିବା ପାଇଁ, ଆଉ ଆମକୁ ସେମାନେ ବାଧା ଦେଲେ, ତାହେଲେ କ'ଣ ପାଇଁ ସେମାନେ କିଏ ସେଇଠି ଧର୍ମରାଜ କହୁଛନ୍ତି ଯେ ଧର୍ମ କ'ଣ ସାଧାରଣତଃ ଲୋକମାନେ ବୁଝିପାରିବେନି। ଧର୍ମ ହେଉଛି ଧର୍ମଙ୍କୁ ସାକ୍ଷାତ ଭଗବତ ପ୍ରଣୀତମ, ଯିଏ ଭଗବାନ ହିଁ ଧର୍ମ ପ୍ରଣୟନ କରିପାରିବେ, ଆଉ କିଏ କରିପାରିବେ ନାହିଁ। ନବେ ବିଧୁ ରୋଷେଇ ନା ବି ଦେବା କାହିଁ କରିପାରିବେ ନା, ସେମାନେ ତ କିଏ ଜାଣିନାହାନ୍ତି ଧର୍ମ କ'ଣ, ଆଉ ସେମାନେ କ'ଣ କରିବେ ପ୍ରଣୟନ କରିବେ। ଋଷିମାନେ ନା ଋଷିମାନଙ୍କୁ ଜାଣିନାହାନ୍ତି, ଦେବତାମାନେ ସେମାନେ ବି ଜାଣିନାହାନ୍ତି। ସିଦ୍ଧ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଅଛି, ଅଷ୍ଟାଦଶ ପ୍ରକାର ସିଦ୍ଧି ଅଛି, ସେମାନେ ନା ସେମାନେ ବି ଜାଣିନାହାନ୍ତି। ମୁଖ୍ୟ ସିଦ୍ଧମାନଙ୍କର ଯେ ମୁଖ୍ୟ ସେମାନେ ବି ଜାଣିନାହାନ୍ତି। ଅସୁରା ଯେତେ ପ୍ରକାର ଅସୁର ଅଛନ୍ତି, ଅସୁରମାନଙ୍କର ମଧ୍ୟ ବହୁତ ମୟ ଦାନବ, ଏମାନେ ମଧ୍ୟ ବହୁତ ପ୍ରକାର ଜ୍ଞାନ ଅଛି ତାଙ୍କର, ଯେଉଁ ଧର୍ମସଭା ନିର୍ମାଣ କରିଥିଲେ ଯାହାକୁ ଦେଖିକିରି ଦୁର୍ଯ୍ୟୋଧନ ଜଳକୁ ସ୍ଥଳ ବୋଲି ଭାବୁଥିଲେ, ସ୍ଥଳକୁ ଜଳ ବୋଲି ଭାବୁଥିଲେ। ଆମେ ଯାଇଥିଲେ ଯେଉଁ ଭାଇଜାଗ ସେଠି ଯେଉଁ ଘର ରହିଥିଲା, କେଉଁ ପଟେ ଯେ ବାଟ ପାଇ ଭରିବନି କାଚ ଘର, ତେଣୁ ଏଇସବୁ ବିଭିନ୍ନ ପ୍ରକାର ଜ୍ଞାନ ରହିଥିଲେ ମଧ୍ୟ ଅସୁରମାନଙ୍କର ଥିଲେ ମଧ୍ୟ ସେମାନେ ଧର୍ମ ବିଷୟରେ ଜାଣିପାରୁନାହାନ୍ତି। ଆଉ ମନୁଷ୍ୟ କଥା କ'ଣ କହିବା, ମନୁଷ୍ୟ ତ ବହୁତ ନିମ୍ନ ସ୍ତରରେ ଅଛି। ତେଣୁ ଆହୁରି ତାଙ୍କ ଦଳରେ ଆସୁଛନ୍ତି ବିଦ୍ୟାଧର ଚାରଣ, ଏମାନେ ସବୁ ଆହୁରି ଆଦି ପିଢ଼ିରେ ଯେତେ ଆହୁରି କିନ୍ନର ଗନ୍ଧର୍ଭ ଅପ୍ସରା ସେମାନେ ସମସ୍ତେ କେହି ଜାଣିପାରୁନାହାନ୍ତି। ତେଣୁ ପ୍ରଭୁ ମହାରାଜ କହୁଛନ୍ତି ଦ ରିଏଲ ରିଲିଜିୟସ୍ ପ୍ରିନ୍ସିପଲ୍ସ ଇଜ୍ ଦ୍ୟାଟ୍ ହୁଇଚ୍ ଇଜ୍ ଗିଭିନ୍ ବାଇ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ପ୍ରକୃତ ଧର୍ମନୀତି ହେଉଛି କେଉଁଟା, ଯାହାକୁ ଭଗବାନ ପ୍ରଦାନ କରିଛନ୍ତି, ପରମପୁରୁଷ ଭଗବାନ ପ୍ରଦାନ କରିଛନ୍ତି। ଦ ପ୍ରିନ୍ସିପଲ୍ ଇଜ୍ ଷ୍ଟେଟେଡ୍ ଇନ୍ ଭଗବତ ଗୀତା, ଏହି ପ୍ରିନ୍ସିପଲ୍ ଏହି ଧର୍ମନୀତି ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି କ'ଣ, ସର୍ବଧର୍ମାନ୍ ପରିତ୍ୟଜ ମାମେକଂ ଶରଣଂ, ସମସ୍ତ ଧର୍ମ ଅନ୍ୟ ତଥାଗତ ଧର୍ମକୁ ତ୍ୟାଗ କରିକି ଭଗବାନଙ୍କ ଶରଣରେ ଆସ, ସେଇଟା ହେଉଛି ପ୍ରକୃତ ଧର୍ମ। ଇଭିନ୍ ଦୋ ୱାନ୍ ଫଲୋଜ୍ ବେଦିକ ପ୍ରିନ୍ସିପଲ୍ ସ୍କ୍ରିପ୍ଚର୍, ୱାନ୍ ମେ ନଟ୍ ନୋ ଦ ଟ୍ରାନ୍ସେଣ୍ଡାଲ୍ ପ୍ରିନ୍ସିପଲ୍ସ ଫର୍ ଇଟ୍ ଇଜ୍ ନଟ୍ ନୋନ୍ ଟୁ ଏଭ୍ରି ୱାନ୍। ଜଣେ ଯଦିଓ ବୈଦିକ ନୀତିନିୟମ ଅନୁସାରେ କାର୍ଯ୍ୟ କରୁଛି, ତଥାପି ସେମାନେ ଏଇ ପରମାର୍ଥିକ ଜ୍ଞାନ ପରମାର୍ଥିକ ନୀତି ବିଷୟରେ ସେମାନେ ଜାଣିପାରୁନାହାନ୍ତି, କାହିଁକିନା ସେମାନେ ସେ ବିଷୟରେ ଏତେ ବେଦରେ ବିଶେଷ ଭାବେ ବିଶେଷ ଭାବରେ ବର୍ଣ୍ଣନା କରାଯାଇନି। ଏବଂ ଟୁ ସେ ନଥିଙ୍ଗ୍ ଅଫ୍ ଦି ହ୍ୟୁମାନ୍ ବିଙ୍ଗସ୍, ଇଭିନ୍ ଦ ଡେମିଗଡ୍ସ ଇନ୍ ଦ ଅପର୍ ପ୍ଲାନେଟାରୀ ସିଷ୍ଟମ୍ସ ଆର୍ ଅନ୍ୱେୟାର୍ ଅଫ୍ ଇଟ୍, ମନୁଷ୍ୟମାନଙ୍କ କଥା ତ ଛାଡ଼, ଉପର ଲୋକରେ ବୃଦ୍ଧ ଲୋକରେ ଯେଉଁ ଦେବତାମାନେ ଅଛନ୍ତି ସେମାନେ ମଧ୍ୟ ଏହି ବିଷୟରେ ଜାଣିପାରୁନାହାନ୍ତି। ଦିସ୍ ଟ୍ରାନ୍ସେଣ୍ଡେଣ୍ଟାଲ୍ ରିଲିଜିୟସ୍ ପ୍ରିନ୍ସିପଲ୍ ମଷ୍ଟ ବି ଅଣ୍ଡରଷ୍ଟୁଡ୍ ଫ୍ରମ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଡାଇରେକ୍ଟଲି ଅର୍ ଫ୍ରମ୍ ହିଜ୍ ସ୍ପେଶାଲ୍ ରିପ୍ରେଜେଣ୍ଟେଟିଭ୍। ଏହି ଯେଉଁ ପରମାର୍ଥିକ ଜ୍ଞାନ, ଯେଉଁ ଆଧ୍ୟାତ୍ମିକ ଜ୍ଞାନ, ଏଟାକୁ କେମିତି ଜାଣିବା, ନା ଭଗବାନଙ୍କଠାରୁ ନହେଲେ ଭଗବାନଙ୍କର ଯେଉଁମାନେ ପ୍ରତିନିଧି ସଦ୍ଗୁରୁ ତାଙ୍କଠାରୁ ଆମେ ଏଇ ଧର୍ମନୀତି ବିଷୟରେ, ପ୍ରକୃତ ଧର୍ମନୀତି ବିଷୟରେ ଜାଣିପାରିବା। ତାପରେ ତାପରେ ଷଷ୍ଠ ସ୍କନ୍ଧରେ ସବୁ ପ୍ରଜାପତି ଦକ୍ଷଙ୍କ ବିଷୟରେ ବର୍ଣ୍ଣନା କରାଯାଏ। ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଗଲା ଦକ୍ଷଙ୍କ ବିଷୟରେ, ସେ କେମିତି ପ୍ରାଚୀନ ବରିଙ୍କର ପୁତ୍ର ପଚେତାଙ୍କର ପୁତ୍ର ହିସାବରେ ଆସିଲେ ଦକ୍ଷ, ଏବଂ ସିଏ ଦକ୍ଷ କ'ଣ କଲେ ବର୍ତ୍ତମାନ ପୁଣି ସୃଷ୍ଟି କରିବା ପାଇଁ ସବୁ ଭଗବାନଙ୍କର ଆରାଧନା କରୁଛନ୍ତି, ସ୍ତୁତି କରୁଛନ୍ତି। ଏଇଟାକୁ ଏ ସ୍ତୁତିର ନାମ ଗୋଟେ ଅଛି, ଏ ସ୍ତୁତି ପ୍ରସିଦ୍ଧ ସ୍ତୁତି, ଏଇଟାକୁ ସେ ସ୍ତୁତିର ଗୋଟେ ଶ୍ଳୋକ ଏଇଟା ଯଚ୍ଛକ୍ତ ୟୁଗତାଂ ଭାବିନାଂ ଭାଇ, ଯାହାର ଯେତେ ଶକ୍ତି ଅଛି, ଯେତେ ପ୍ରକାର ବିଭିନ୍ନ ପ୍ରକାର ଭଗବାନଙ୍କ ସମ୍ବନ୍ଧରେ ବିଭିନ୍ନ ପ୍ରକାର ବାଦୀ ସବୁ ଅଛନ୍ତି, ଇଏ ଅମକ ବାଦ, ସେ ସମକ ବାଦ, ବିଭିନ୍ନ ପ୍ରକାର ବାଦ ସବୁ ବାହାରୁଛି। ତେଣୁ ଯାହାର ଯେଉଁଭଳିଆ ଶକ୍ତି ଅଛି ସେମାନେ ସେଇଭଳିଆ ଭଗବାନ ବିଷୟରେ କହୁଛନ୍ତି, ଯଚ୍ଛକ୍ତ ୟୁଗତାଂ ଭାବିନାଂ ଭାଇ, ବିବାଦ ସମ୍ବାଦ ଭୋଗନ୍ତି। କେତେବେଳେ ଦୁଇ ଜଣ ଆଧ୍ୟାତ୍ମିକବାଦୀଙ୍କ ବିଷୟରେ ଦୁଇ ଜଣଙ୍କ କେତେବେଳେ ବିବାଦ ହେଇଯାଉଛି, କେତେବେଳେ ମନ ମିଶିଯାଉଛି, କେତେବେଳେ ମନମାଳିନ ହେଉଛି, ଏଇଭଳି ଭାବରେ ଭୂଭ ଭୌତ ଜଗତରେ ଏଇଭଳି ଭାବରେ ହୁଏ ଭାବନ୍ତି ଏବଂ କରୁଛନ୍ତି। ଚେଷ୍ଟା ମୋର ଆତ୍ମମୋହ ପୁଣି ଏଇ ଯେଉଁମାନେ ଆଧ୍ୟାତ୍ମିକବାଦୀ ମାନେ ସେମାନେ ସମସ୍ତେ ମୋହ ଆତ୍ମମୋହ ପ୍ରତି ମୁହୂର୍ତ୍ତରେ ସେମାନେ ଆତ୍ମମୋହ ହେଇକି ରହୁଛନ୍ତି। କାରଣ ଭଗବାନଙ୍କର ଯେଉଁ ଗୁଣ ଅଛି, ଯେମିତି ତମ ପୁଅ ବୋଧ ଭଗବାନ ନାହାନ୍ତି, ଅନ୍ୟ ବହୁତ ନାସ୍ତିକ ବ୍ୟକ୍ତି ଅଛନ୍ତି ଭଗବାନ ନାହାନ୍ତି ବୋଲି କହନ୍ତି, କାରଣ ସେମାନେ ଆତ୍ମମୋହରେ ରହିଛନ୍ତି, ମୋହ ଦ୍ୱାରା ରହିଛନ୍ତି। ତେଣୁ ସେଇ ଭଗବାନ ଯାହାଙ୍କୁ ମୋହ କରିକି ରଖିଛନ୍ତି, ସେଇ ନମ ଅନନ୍ତ ଗୁଣା ଏବଂ ସେଇ ଭଗବାନଙ୍କୁ ଭୂମା ପୁରୁଷ ବା ସେଇ ବିଖ୍ୟାତ ପୁରୁଷଙ୍କୁ ଅନନ୍ତ ଗୁଣ ରହିଛି, ତେଣୁ ତାଙ୍କୁ ମୁଁ ପ୍ରଣାମ କରୁଛି। ଫିଲୋସଫି ମିନ୍ସ ଫାଇଣ୍ଡିଙ୍ଗ ଦ ଅଲ୍ଟିମେଟ୍ କଜ୍, ଯେଉଁ ଫିଲୋସଫି ବିଭିନ୍ନ ପ୍ରକାର ଫିଲୋସଫି ରହିଛି, ଦର୍ଶନ ସବୁ ରହିଛି, ଦର୍ଶନ ଅର୍ଥ ହେଉଛି ଅନ୍ତିମ କାରଣ କ'ଣ ଜାଣିବା, ଅନ୍ତିମ କାରଣ କ'ଣ, ଅଲ୍ଟିମେଟ୍ କଜ୍ କ'ଣ ଜାଣିବା। ଡିଭୋଟିଜ୍ ଆର୍ ନୋ ପ୍ରୋବ୍ଲେମ୍ ଅଣ୍ଡରଷ୍ଟାଣ୍ଡିଙ୍ଗ ଦ ଅଲ୍ଟିମେଟ୍ କଜ୍ ଅଫ୍ ଏଭ୍ରିଥିଙ୍ଗ, ଯେଉଁମାନେ ଭକ୍ତ ସେମାନଙ୍କ ପାଇଁ କୌଣସି ଅସୁବିଧା ନାହିଁ, କାରଣ ଏଇ ଯେଉଁ ଅନ୍ତିମ କାରଣ କ'ଣ ଜାଣିବା ପାଇଁ ତାଙ୍କ ପାଇଁ କିଛି ଅସୁବିଧା ନାହିଁ। କିନ୍ତୁ ବଟ୍ ନନ୍ ଡିଭୋଟିଜ୍ ମଷ୍ଟ ଫେସ୍ ମେନି ଅପୋଜିଙ୍ଗ ଏଲିମେଣ୍ଟସ୍, ବିକଜ୍ ଏଭ୍ରି ୱାନ୍ ୱାଣ୍ଟସ୍ ଟୁ ବି ପ୍ରମିନେଣ୍ଟ ଫିଲୋସଫର ଇନଭେଣ୍ଟସ୍ ଇଜ୍ ୱାନ୍ ୱେ, କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ଅଭକ୍ତ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଅପୋଜିଂ ଏଲିମେଣ୍ଟସ୍ ରହିଛି, ବିଭିନ୍ନ ପ୍ରକାର ଜ୍ଞାନ ରହିଛି, ବିଭିନ୍ନ ପ୍ରକାର ଏଇଟା ଭଗବାନଙ୍କର ଏ ଭଗବାନ ଏଭଳି ଭାବରେ ଭଗବାନ ସେଭଳି ଭାବରେ ଭଗବାନ ସେଭଳି, କାହିଁକି ସେମାନେ ସବୁ ଏଭଳି ଭାବରେ ଚିନ୍ତା କରୁଛନ୍ତି ବା କହିଛନ୍ତି, କାହିଁକିନା ସେମାନେ ଯାଉଛନ୍ତି ପ୍ରମିନେଣ୍ଟ ଫିଲୋସଫର ବଡ଼ ଦାର୍ଶନିକ ହେବେ, ଏଇମାନେ ଏଇସବୁ ଦର୍ଶନ କହିଛନ୍ତି, ମୁଁ ଆଉ ଗୋଟେ ପ୍ରକାର ନୂଆ ଦର୍ଶନ କହିବି, ନୂଆ ଜିନିଷଟା କହିବି, ପ୍ରମିନେଣ୍ଟ ହେଇଯିବି, ପ୍ରମିନେଣ୍ଟ ଫିଲୋସଫର ଇଭିନ୍। ତେଣୁ ସେମାନେ ନିଜ ମନଙ୍କରେ ବିଭିନ୍ନ ପ୍ରକାର ଦର୍ଶନ ଦିଅନ୍ତି। ଇନ୍ ଇଣ୍ଡିଆ ଦେର୍ ଆର୍ ମେନି ପାର୍ଟିଜ୍ ଅଫ୍ ଫିଲୋସଫର୍ସ, ଭାରତବର୍ଷରେ ବିଶେଷ ଭାବରେ ବହୁତ ପ୍ରକାର ଦାର୍ଶନିକ ଅଛନ୍ତି, ସେମାନେ ହେଲେ ଦ୍ୱୈତବାଦୀ, ଅଦ୍ୱୈତବାଦୀ, ବୈଶେଷିକ, ମୀମାଂସକ, ମାୟାବାଦୀ, ସ୍ୱଭାବବାଦୀ, ଏମାନେ ସବୁ ବିଭିନ୍ନ ପ୍ରକାର ବାଦ ସବୁ, ଦ୍ୱୈତ ଭଗବାନ ଆଉ ଆମେ ହେଉଛୁ ଦୁଇ ଅଲଗା ଅଲଗା, ଇଭନ୍ ଭଗବାନ ଆମେ ସମାନ ଅଦ୍ୱୈତବାଦୀ, ମୀମାଂସକ ମୀମାଂସ କରୁଛନ୍ତି, ସେମାନେ ବିଭିନ୍ନ ପ୍ରକାର ଜ୍ଞାନ ସବୁ ଦେଉଛନ୍ତି, ମାୟାବାଦୀ ନିଜେ ସବୁକିଛି ମାୟା ବୋଲି କହୁଛନ୍ତି, ଜଗତ ସତ୍ୟ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ ଦାର୍ଶନିକମାନେ ସବୁ ଅଛନ୍ତି, ଇଚ୍ ଅଫ୍ ଦେମ୍ ଅପୋଜିଟ୍ ଦି ଅଦର୍ସ, ଜଣେ ଅନ୍ୟ ଜଣକୁ ବିରୋଧ କରୁଛି ତାଙ୍କର ଯେଉଁ ଜ୍ଞାନ ରହିଛି। ଅଲ୍ ଅଫ୍ ଦିସ୍ ସ୍ପେକୁଲେଟର୍ସ ଆର୍ envious of the supreme personality of Godhead, and as ଏମାନେ ସମସ୍ତେ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ଏମାନେ ସମସ୍ତେ ଭଗବାନ ଦ୍ୱେଷ କରୁଛନ୍ତି, envious of the supreme personality, କାହିଁକି ଦ୍ୱେଷ କରୁଛନ୍ତି ନା ଭଗବାନ ଅଛନ୍ତି ପୂର୍ଣ୍ଣ ଉପଭୋଗକାରୀ, ତେଣୁ ସେମାନେ ମଧ୍ୟ ନିଜକୁ ଉପଭୋଗକାରୀ ବୋଲି ଭାବୁଛନ୍ତି, ତେଣୁ ଭଗବାନଙ୍କୁ ବିଦ୍ୱେଷ କରୁଛନ୍ତି, ସିଏ କାହିଁ ଏତେ ଉପଭୋଗ କରିବେ ମୁଁ କାହିଁକି ନ କରିବି। ଆଣ୍ଡ ଆଜ୍ କ୍ରିଷ୍ଣ ସେଜ୍ ଇନ୍ ଭଗବତ ଗୀତା 16:19-20 ଭଗବାନ ଯେମିତି କହିଛନ୍ତି, ତାନହଂ ଦ୍ୱିଶତ କ୍ରୋଡ଼ାନ, ଯେଉଁମାନେ ଭଗବାନଙ୍କ ଶରଣ ଯାଉନାହାନ୍ତି ସେମାନେ ସେଇ ଅସୁରମାନଙ୍କୁ ତାନହଂ ଦ୍ୱିଶତ କ୍ରୋଡ଼ାନ, ତାଙ୍କୁ ମୁଁ ବିଭିନ୍ନ ପ୍ରକାର ଆଶ୍ରିଜନୀ ପ୍ରଦାନ କରେ। ଯେଉଁ ଆଶ୍ରିଜନୀ ପ୍ରାପ୍ତ ହେଇକିରି ସେମାନେ ବୁଢ଼ା ଅବସ୍ଥାରେ ରହିକିରି ଭଗବାନ ପ୍ରାପ୍ତ ହେଇ ନ ପାରନ୍ତି ନାହିଁ, ତେଣୁ ବିଭିନ୍ନ ପ୍ରକାର ଆହୁରି ଅଧମରୁ ଅଧମ ଯେଉଁ ସେମାନେ ସବୁ ପ୍ରାପ୍ତ ହୁଅନ୍ତି। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଭଗବାନ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ।